ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢ଼ୁଛନ୍ ବନ୍ଦିତା ମିଶ୍ର। ରାଇଜେ ତିନ ନମ୍ବର ଖେପ ଭୋଟ ଆଇବା 25 ତାରିଖ ଦିନ ହେବା। ଇ ଖେପେ ସମ୍ବଲପୁର ଢେଙ୍କାନାଳ କେନ୍ଦୁଝର କଟକ ଭୁବନେଶ୍ୱର ଆର୍ ପୁରୀ ସଂସଦୀୟ କ୍ଷେତ୍ର ଆର୍ ଇତାର ଅଧୀନତି ଥିବାର 42ଟା ବିଧାନସଭା ଆସନ ଲାଗି ଭୋଟ ନିଆଯିବା। ହେଥିର୍ଲାଗି ଆଜି ଉପରବେଲାନୁ ପ୍ରଚାର କାମ ସର୍ବା। ସମ୍ବଲପୁର ଜିଲ୍ଲାନ ଅବାଧ ଆର୍ ନିରପେକ୍ଷ ଭୋଟ ଲାଗି ଜିଲ୍ଲା ପ୍ରଶାସନ ତରଫ ପଦକ୍ଷେପ ନିଆଯାଇଛି। ଜିଲ୍ଲାପାଳ ଆର୍ ଜିଲ୍ଲା ନିର୍ବାଚନ ଅଧିକାରୀ ଅକ୍ଷୟ ସୁନୀଲ ଅଗ୍ରୱାଲ ଭିନ୍ ଭିନ୍ ମତଦାନ କେନ୍ଦ୍ର ପୋଲିଂ ବୁଥ୍କେ ଯାଇକରି ସେନର୍ ବ୍ୟବସ୍ଥାର ଅନୁଧ୍ୟାନ କରବାର ସଙ୍ଗେ ଭୋଟ ଲାଗି କରାଯାଇଥିବା ନାକା ଆର୍ ଫ୍ଲାଇଂ ସ୍କ୍ୱାଡ୍ର କାମର ତଦାରଖ କରିଥିଲେ। ଦେବଗଡ଼ ଜିଲ୍ଲାନ ମୋଟ 338ଟା ପୋଲିଂ ବୁଥ୍ କରାଯାଇଛି। ସେ ଭିତରେ 40ଟା ସଖୀ ବୁଥ୍ ଆର୍ 48ଟା ଆଦର୍ଶ ବୁଥ୍ ରହିଛି। 203ଟା ବୁଥ୍ନ ସିସିଟିଭି କ୍ୟାମେରା ଲଗାଯାଇଛି। ଜିଲ୍ଲାନ ଭୋଟ ଗ୍ରହଣ କାମଥି 2256 ଜଣ ଅଧିକାରୀ ଆର୍ କର୍ମଚାରୀଙ୍କୁ ଲଗାଯାଇଛି। କନ୍ଧମାଳ ସଂସଦୀୟ କ୍ଷେତ୍ର ଅଧୀନତି ଥିବାର ବୌଦ୍ଧ ଜିଲ୍ଲାର କଣ୍ଟାମାଲ ବିଧାନସଭା ଆସନର 2ଟା ବୁଥ୍ ଆଜି ଫେରଘା ଭୋଟ ହେବା। ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ କଣ୍ଟାମାଲ ବିଧାନସଭା ଆସନର 26 ନମ୍ବର ଆର୍ 28 ନମ୍ବର ବୁଥ୍ ଆଜି ସକାଳର 7 ବଜେନୁ ଉପରବେଳାର 4 ବଜେ ତକ ଭୋଟ ହେବା। ବିଜେପିର ବରିଷ୍ଠ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 29 ତାରିଖ ଦିନ ଫେରଘା ଓଡ଼ିଶା ଗସ୍ତଟି ଆଇବେ ବୋଲି ରାଜ୍ୟ ବିଜେପି ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର ସୂଚନା ଦେଇଛନ୍। ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ କେନ୍ଦ୍ରାପଡ଼ା ଆର୍ ବାଲେଶ୍ୱରନ ଦଳୀୟ ପ୍ରାର୍ଥୀମାନଙ୍କ ଲାଗି ପ୍ରଚାର କରବାର କାର୍ଯ୍ୟସୂଚୀ ରହିଛି। ବିଜେପିର ବରିଷ୍ଠ ନେତା ଆଉ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଇବା 25 ତାରିଖ ଦିନ ଫେରଘା ଓଡ଼ିଶା ଗସ୍ତନ ଆସିକରି ବାରିପଦା ଚାନ୍ଦବାଲି ନିମାପଡ଼ାନ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରବାର କାର୍ଯ୍ୟକ୍ରମ ରହିଛି। ଦଳର ବରିଷ୍ଠ ନେତା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ପୁରୀ ଜିଲ୍ଲାର ବାଣପୁର ଆର୍ କଟକ ଜିଲ୍ଲାର ମାହାଙ୍ଗାନ ଦଳୀୟ ପ୍ରଚାର କରିବେ। ହେନ୍ତା ବିଜେପି ରାଷ୍ଟ୍ରୀୟ ସଭାପତି ଜଗତ ପ୍ରକାଶ ନଡ୍ଡା ଆଜି କରଞ୍ଜିଆ ଧାମନଗର ବଡ଼ଚଣା ଆର୍ ବାଲିକୁଦା ବିଧାନସଭା ଆସନ ଇଲାକାନ ଦଳୀୟ ପ୍ରଚାର କାର୍ଯ୍ୟକ୍ରମଟି ସାମିଲ ହେବେ। ସେଆଡ଼େ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ଆର୍ ଦଳର ବରିଷ୍ଠ ନେତା ରାହୁଲ ଗାନ୍ଧୀପିଲ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ଲାଗି ଆଇବା ହପ୍ତାଥି ଓଡ଼ିଶା ଗସ୍ତନ ଆସିବେ ବୋଲି ଜଣାପଡ଼ିଛି। ଦେଶେ ଆଜି ଭଗବାନ ବୁଦ୍ଧଙ୍କର ଜନ୍ମତିଥି ବୁଦ୍ଧ ପୂର୍ଣ୍ଣିମା ପାଳନ କରାଯାଉଛି। ଏ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆର୍ ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍। ଭଗବାନ ବୁଦ୍ଧ ସବୁ ମନୁଷ ଆର୍ ପ୍ରାଣୀମାନଙ୍କୁ ପ୍ରେମ କରବାର ସାଙ୍ଗେ ସତ୍ୟ ଅହିଂସା ଆର୍ ଭାଇଚାରାର ବାଟ ଦେଖାଇଛନ୍ ବୋଲି ରାଷ୍ଟ୍ରପତି ତାଙ୍କର ବାର୍ତ୍ତାଥି କହିଛନ୍। ସେନ୍ତା ଭଗବାନ ବୁଦ୍ଧଙ୍କର ଅଷ୍ଟମାର୍ଗ ଲୋକମାନଙ୍କୁ ଦୟା ଆର୍ ଅହିଂସାର ବାଟ ଦେଖାସି ବୋଲି ଉପରାଷ୍ଟ୍ରପତି ତାଙ୍କର ବାର୍ତ୍ତାଥି କହିଛନ୍। ଇତାର ସହିତ ଆଜି ହେଉଛେ ସନ୍ଥକବି ଭୀମଭୋଇଙ୍କର ଜୟନ୍ତୀ। ହେଥିର୍ଲାଗି ରାଇଜେ ଭିନ୍ ଭିନ୍ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ରାଜ୍ୟର 46ଟା ବନଖଣ୍ଡନ ହାତୀଗନ୍ତି ମୂଲ ହୋଇଛି। ଜଙ୍ଗଲ ବିଭାଗର କର୍ମଚାରୀ ଆଉ ସ୍ୱେଚ୍ଛାସେବୀମାନେ ପ୍ରତ୍ୟକ୍ଷ ଗଣନା ପଦ୍ଧତି ଅନୁସାରେ ହାତୀଗନ୍ତିଥି ସାମିଲ ହୋଇଛନ୍। ଇନ ଜନେଇ ଦିଆଯାଇପାରେ ଯେ 2015 ମସିହାଥି ରାଇଜେ ହାତୀ ସଂଖ୍ୟା 1954 ଥିବାର ବେଳେ 2017 ମସିହାନ ହାତୀମାନଙ୍କର ସଂଖ୍ୟା 1976 ଥିଲା। ହେଲେ 2019-2024 ମସିହା ଭିତରେ ଭିନ୍ ଭିନ୍ ଦୁର୍ଘଟଣାଥି ରାଇଜେ 400 ଅଧିକା ହାତୀଙ୍କର ମୃତ୍ୟୁ ହୋଇଥିଲା। ରାଇଜେ ଆଉ 3ଟା ନୂଆ ମେଡିକାଲ କଲେଜ ଖୁଲ୍ବା। ସ୍ୱାସ୍ଥ୍ୟ ବିଭାଗନୁ ମିଳିଥିବା ସୂଚନା ଅନୁସାରେ ଇ ବଛର ଶେଷ ତକ ଯାଜପୁରନ ଆଉ ଆଇବା ବଛର ଫୁଲବାଣୀ ଆର୍ ଅନୁଗୁଳନ ମେଡିକାଲ କଲେଜ ଖୁଲ୍ବା। ଶ୍ରୀକ୍ଷେତ୍ର ପୁରୀନ ମହାପ୍ରଭୁଙ୍କ ରଥଯାତ୍ରା ଲାଗି ରଥ ତିଆରି କାମ ଚାଲିଛି। କଲାକାଲ ନୃସିଂହ ଚତୁର୍ଦ୍ଦଶୀ ତିଥିଥି ରଥମାନଙ୍କର ତୁମ୍ବଥି ଅର ଆର୍ ପହି ଲଗାବାର୍କେ ବଡ଼ଦାଣ୍ଡନ ଜନ୍ତା ଗାଡ଼ ଖୋଲାଯାଇଛି। ରଥ ତିଆରି କାମଥି 181 ଜଣ ମହାରଣା ଭୋଇ କରତୀ କମାର ଆର୍ ରୂପକାର ସେବକ ଲାଗିଛନ୍। ଆଜି ହେଉଛି ବିଶ୍ୱ କଇଁଛ ଦିବସ। କେଛୁମାନଙ୍କ ସୁରକ୍ଷା ଦିଗେ ସଚେତନତା କରବାର୍କେ ଗଲା 2000 ମସିହାନୁ ଫି ବଛର ମେ ମାସର 23 ତାରିଖକେ ବିଶ୍ୱ କଇଁଛ ଦିବସ ଭାବେ ପାଳନ କରାଯାଉଛି। ସାରା ପୃଥିବୀନ 300 ପ୍ରଜାତିର କେଛୁ ଥିବାର ବେଳେ ସେଥୁ କେତେ ପ୍ରଜାତି ଲୋପ ପାଇଥିବାର ବେଳେ ଆଉ କେତେଟା ପ୍ରଜାତି ସଙ୍କଟ ସ୍ଥିତି ଅଛନ୍। ସମୁଦ୍ର ଆର୍ ନଦୀର ପ୍ରଦୂଷଣ ଲାଗି କେଛୁ ସଂଖ୍ୟା କମ୍ବାର ଗୋଟେ ବଡ଼ କାରଣ ଆଏ ବୋଲି କୁହାଯାଉଛି। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ଡର କୋକସରା ବ୍ଲକ୍ନ ଗଲାକାଲନୁ ଚଲତି ରବି ଋତୁର ଧାନଘିନା ମୂଲ ହୋଇଛି। ଚଲତି ରବି ଋତୁଥି ଜିଲ୍ଲାର 150ଟା ମଣ୍ଡିନୁ 52,587 ଜଣ ଚାଷୀ ଧାନ ବିକିବାର ଲାଗି ନାଁ ପଞ୍ଜୀକରଣ କରିଥିବାର ବେଳେ 30 ଲକ୍ଷ କ୍ୱିଣ୍ଟାଲ ଧାନ ଘିନାଯିବା ଲକ୍ଷ୍ୟ ଧାରିଜ କରାଯାଇଛି ବୋଲି ଯୋଗାଣ ବିଭାଗ ତରଫ ସୂଚନା ଦିଆଯାଇଛି। ବଙ୍ଗୋପସାଗରନ ସକ୍ରିୟ ଥିବାର ଘୂର୍ଣ୍ଣିବଳୟ ଗଲାକାଲ ଲଘୁଚାପର ରୂପ ନେଇଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ସୂଚନା ଦିଆଯାଇଛି। ସୂଚନା ଅନୁସାରେ ଲଘୁଚାପ ଆହୁରି ଘନୀଭୂତ ହୋଇକରି ଆଇବା କାଲି ସକାଳେ କେନ୍ଦ୍ରୀୟ ବଙ୍ଗୋପସାଗର ଇଲାକାନ ଅବପାତର ରୂପ ନେବା। ଲଘୁଚାପର ପ୍ରଭାବତି ଆଇବା 25 আর 26 ତାରିখ ବାଲେଶ୍ୱର ଜିଲ୍ଲାର କେତେଟା ଜାଗାନ ଜବର ବର୍ଷା ହେବା ବୋଲି ଅନୁମାନ କରାଯାଇଛି। ସେଆଡ଼େ ପଶ୍ଚିମ ଓଡ଼ିଶାର ଜିଲ୍ଲାମାନଙ୍କୁ ଗ୍ରୀଷ୍ମ ପ୍ରବାହ ଜାରି ରହିବା ବୋଲି ସୂଚନା ମିଳିଛି। ଏଚ୍ନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।